ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର, ପହିଲା ମୁଖ୍ୟା ଖବର। ସତ୍ୟନାରାୟଣ ବୈଦାରଙ୍କର ଜନ୍ମଦିନ ଉଦୟ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନୁ ଆଜି ପାଳିତ ହେଉଛେ ସମ୍ବଲପୁରୀ ଦିନ। ଏତ୍କେ ରାଜ୍ୟ ସରକାର ତଫସିଲଭୁକ୍ତ ଜାତି ଆଉ ଉପଜାତି ସଂରକ୍ଷିତ ବର୍ଗର ଉପବର୍ଗୀକରଣ କରିପାରିବେ କହିଲେ ସୁପ୍ରିମକୋର୍ଟ। ଅଲମ୍ପିକ୍ସର 50 ମିଟର ରାଇଫଲ ଚାଲନାଥି ବ୍ରୋଞ୍ଜ ପଦକ ଜିତିଲେ ଭାରତର ସ୍ୱପ୍ନିଲ କୁଶାଲେ। ଆଉ ସମ୍ବଲପୁର ବଲାଙ୍ଗୀର ସହିତ 4 ଜିଲ୍ଲାନୁ ଅତି ପ୍ରବଳ ବର୍ଷା ହେବା ବୋଲି ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ କମିଶନର। ଏଥର ପୂରା ଖବର। ଆଜି ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନୁ ପାଳିତ ହେଉଛେ ସମ୍ବଲପୁରୀ ଦିନ। ସମ୍ବଲପୁରୀ ସାହିତ୍ୟର ନାକରା କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କର ଜନ୍ମଦିନ ଶତବାର୍ଷିକୀ ବଛର୍ନୁ ସମ୍ବଲପୁରୀ ଭାଷାର ପ୍ରଚାର ପ୍ରସାର ଦିଗେ ତାଙ୍କର ବଡ଼ ଅବଦାନକେ ସୁର୍ତ୍ତା କରିକରି ଗଲା 10 ବର୍ଷ ହେଲା ଅଗଷ୍ଟ 1 ଦିନ ସମ୍ବଲପୁରୀ ଦିନ ପାଳନ କରାଯାଉଛି। ସମ୍ବଲପୁରୀ ଦିନ ଅବସରରେ ରାଜ୍ୟପାଳ ରଘୁବର ଦାସ ଶୁଭେଚ୍ଛା ଜନାଇକରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ ଜରିଆରେ ସ୍ୱର୍ଗତ ବହିଦାରଙ୍କର ସ୍କୃତିଚାରଣ କରବାର ସହିତ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ଭିଡ଼ିଓ ବାର୍ତ୍ତାଥି ସମ୍ବଲପୁରୀ ଦିନ ଲାଗି ସମକୁ ଶୁଭେଚ୍ଛା ଜଣାଇଛନ୍। ସେ କହିଛନ୍ ଯେ ସମ୍ବଲପୁରୀ ସଂସ୍କୃତି ଆର୍ ଇତିହାସ ଉପରେ ଉଚ୍ଚା ଦର୍ଜାର ଗବେଷଣା ଲାଗି ପ୍ରଧାନମନ୍ତ୍ରୀଙ୍କର ମାର୍ଗଦର୍ଶନ ଥି ଆଇଆଇଏମ୍ ସମ୍ବଲପୁରଠାରେ ରଙ୍ଗବତୀ ଉତ୍କର୍ଷ କେନ୍ଦ୍ର ସ୍ଥାପନା କରାଯାଇଛି। ରାଜ୍ୟ ଉଚ୍ଚଶିକ୍ଷା ଆଉ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜକର ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ସମ୍ବଲପୁରୀ ଦିନ ଉଲ୍ଗୁନେ ଶୁଭେଚ୍ଛା ଜଣାଇଛନ୍। ସମ୍ବଲପୁରୀ ଦିନ ଅବସରରେ ସାଧାରଣ ଲୋକର ସହିତ ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କର ଅନୁରୋଧ ଥି ସବୁ ସରକାରୀ ଅଫିସର ଅଧିକାରୀମାନଙ୍କୁ ଆର୍ କର୍ମଚାରୀମାନେ ସମ୍ବଲପୁରୀ କପଡ଼ା ପିନ୍ଧବାର ଦେଖବାର୍କେ ମିଳିଥିଲା। ଇତାର ସଙ୍ଗେ କଚେରୀ ରାସ୍ତା ଆର୍ ଗଙ୍ଗାଧର ମଣ୍ଡପନୁ ସମ୍ବଲପୁରୀ କଳା ସଂସ୍କୃତି ପରମ୍ପରା ଉପରେ ଭିନ୍ ଭିନ୍ ପ୍ରତିଯୋଗିତା କବିତା ପାଠୋତ୍ସବ ଆର୍ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି। ସକାଳେ ସମ୍ବଲପୁରର ବାଲିବନ୍ଧାଠାରେ ଥିବାର ସତ୍ୟନାରାୟଣଙ୍କର ବାସଭବନରୁ ଭିନ୍ ଭିନ୍ ବର୍ଗ ଆର୍ ସଂଗଠନ ଲୋକେ ପହଞ୍ଚିକରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ହେନ୍ତା ସୁବର୍ଣ୍ଣପୁର ଜିଲ୍ଲାର ବହୁଟି ଜାଗାନ କବି ସତ୍ୟନାରାୟଣ ବହିଦାରଙ୍କର ଜୟନ୍ତୀ ପାଳନ କରାଯାଉଛି। ସୁବର୍ଣ୍ଣପୁରର ଭୀମବୋଇ ଛକଠାରେ ହୋଇଥିବା କାର୍ଯ୍ୟକ୍ରମଟି କବି ସତ୍ୟନାରାୟଣ ବହିଦାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶ୍ୟାମ ସୁଜନମାନେ କବି ବହିଦାରଙ୍କର ସାହିତ୍ୟକୃତି ଉପରେ ଆଲୋଚନା କରିଥିଲେ। ବୀର ମହାରାଜପୁର କଦଲିପାଲି ଛକଠାରେ ଏକତା ଗ୍ରୁପ୍ ତରଫୁ ଗୋଟିଏ କାର୍ଯ୍ୟକ୍ରମଟି ଗବେଷକମାନେ କବିଙ୍କର ଭାଷା ଭାବନା ଆର୍ ସାହିତ୍ୟ ସାଧନା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଜୁଆନ ଆଉ ଶିଶୁ ଶିଳ୍ପୀମାନଙ୍କର ତରଫୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବୌଦ୍ଧ ଟାଉନହଲ୍ଠାରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଆର୍ ଜିଲ୍ଲା ଆର୍ଟିଷ୍ଟ ଏସୋସିଏସନ ତରଫୁ ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମଟି କୁନୁଆ ଆର୍ ଶ୍ରୋତାମାନେ ସମ୍ବଲପୁରୀ ବସ୍ତ୍ର ପିନ୍ଧିକରି ସାମିଲ ହୋଇଥିଲେ। ଏଣୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବରଗଡ଼ ଜିଲ୍ଲାର ଭିନ୍ ଭିନ୍ ଜାଗାନ ସମ୍ବଲପୁରୀ ଦିନ ଉଲ୍ଗୁନେ କାର୍ଯ୍ୟକ୍ରମମାନ କରାଯାଇଥିଲା। ଜିଲ୍ଲାର ଭିନ୍ ଭିନ୍ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଆର୍ ଶିକ୍ଷକ ଶିକ୍ଷୟିତ୍ରୀମାନେ ପାରମ୍ପରିକ ସମ୍ବଲପୁରୀ ବସ୍ତ୍ର ପିନ୍ଧିକରି ସମ୍ବଲପୁରୀ ଦିନ ପାଳନ କରିଛନ୍। ବରଗଡ଼ ବିଜୁ ପଟ୍ଟନାୟକ ଟାଉନହଲ୍, ବିଜେପୁର, ଲାଦେରପାଲି, ରାମଚଣ୍ଡୀ କଲ୍ୟାଣ ମଣ୍ଡପ, ପଦମପୁର, ରାଜାଜୀ ଟାଉନହଲ୍ ବାଗିର ଭିନ୍ ଭିନ୍ ଠାନମାନଙ୍କେ ସାହିତ୍ୟ ସଭା କରାଯାଇଥିଲା। ହେନ୍ଦା ସୁନ୍ଦରଗଡ଼, ରାଉରକେଲା, ଝାରସୁଗୁଡ଼ା, ବ୍ରଜାନଗର, ହୀରାକୁଦ, ବୁର୍ଲା, କୁଚିଣ୍ଡା ସହିତ ବହୁଟେ ଜାଗାନ ସମ୍ବଲପୁରୀ ଦିନ ଉଲ୍ଗୁନେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ରାଜ୍ୟ ସରକାର ଏତ୍କେ ତଫସିଲଭୁକ୍ତ ଜାତି ଆଉ ଉପଜାତି ସଂରକ୍ଷିତ ବର୍ଗର ଗୋଷ୍ଠୀମାନଙ୍କୁ ସଂରକ୍ଷଣ ସୁବିଧା ଦେବାର ଲାଗି ପଛୁଆ ଶ୍ରେଣୀ ଆଧାରଥି ଉପବର୍ଗୀକରଣ କରିପାରିବେ ବୋଲି ସୁପ୍ରିମକୋର୍ଟ ଆଜି ରାୟ ଦେଇଛନ୍। ଏ ବାବଦର ମାମଲାର ଶୁଣାଣି କରିକରି ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ 7-ଜଣିଆ ସାୟିଧାନିକ ଖଣ୍ଡପୀଠ ଇ ରାୟ ଦେଇଛନ୍। ଇତାର ସହିତ 2004 ଇଭି ଚିନ୍ନାୟା ବନାମ ଆନ୍ଧ୍ରପ୍ରଦେଶ ରାୟକେ 6-1 ସଂଖ୍ୟାଗରିଷ୍ଠତା ଭିତ୍ତିନୁ ଘୁଞ୍ଚେଇ ନେଇଛନ୍। 2004 ମସିହାର ରାୟ ଅନୁସାରେ ଅନୁସୂଚିତ ଜାତି ଆଉ ଜନଜାତି ସଂରକ୍ଷିତ ବର୍ଗ ଗୋଷ୍ଠୀମାନଙ୍କର ଉପବର୍ଗୀକରଣ ସମ୍ଭିଧାନର ଧାରା 341ର ବିପରୀତ ବୋଲି ଦର୍ଶାଯାଇଥିଲା। ରାଷ୍ଟ୍ରପତିଙ୍କୁ ଇବାବଦେ ତାଲିକା ତିଆରି କରବାରକେ କ୍ଷମତା ଦିଆଯାଇଥିଲା। ଖଣ୍ଡପୀଠ କହିଛନ୍ତି ଯେ ବ୍ୟବସ୍ଥାଗତ ପ୍ରଭେଦ ଲାଗି ଅନୁସୂଚିତ ଜାତି ଆଉ ଜନଜାତି ବର୍ଗର ପ୍ରକୃତ ସୁଫଲ ପାଇବାରୁ ବଞ୍ଚିତ ହେଉଛନ୍। ସମ୍ଭିଧାନର ଧାରା 14 ଜାତିର ଉପବର୍ଗୀକରଣକେ ଅନୁମତି ପ୍ରଦାନ କରିଛନ୍। ଖଣ୍ଡପୀଠ ଆହୁରି କହିଛନ୍ତି ଯେ ରାଜ୍ୟ ଭିତ୍ତିଥି ଅନୁସୂଚିତ ଜାତି ଆଉ ଜନଜାତି ସମାନ ଶ୍ରେଣୀଭୁକ୍ତ ନୁହଁ। ରାଜ୍ୟମାନଙ୍କର ତରଫୁ ତଫସିଲଭୁକ୍ତ ଜାତି ଆଉ ଉପଜାତିର ଉପବର୍ଗୀକରଣ 341ର ଉଲ୍ଲଙ୍ଘନ ନାହିଁ କରବାର ବୋଲି ସୁପ୍ରିମକୋର୍ଟ ତାଙ୍କର ରାୟଥି ଫଟିକ୍ କରିଛନ୍। ରାଜ୍ୟ ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ବିଭାଗର ସବୁ ସରକାରୀ କାମଥି ଓଡ଼ିଆ ଭାଷାର ବ୍ୟବହାର ହେବା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଇ ବାବଦେ ଗୋଟିଏ ନିର୍ଦ୍ଦେଶନାମା ଜାରି କରିଛନ୍। ନିର୍ଦ୍ଦେଶ ଆଧାରଥି ଗ୍ରାମ୍ୟ ଉନ୍ନୟନ ବିଭାଗର ସବୁ ଅଧିକାରୀ ଆର୍ କର୍ମଚାରୀ କାର୍ଯ୍ୟାଳୟର ନଥିପତ୍ର ଆଉ ସବୁ ଚିଠି ଓଡ଼ିଆ ଭାଷାଥି ଲେଖବେ। ଇତାର ସହିତ ସବୁ ବୈଠକନୁ ବିବରଣୀ ଓଡ଼ିଆଥି ଜାରି କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ହସ୍ତତନ୍ତ ବସ୍ତ୍ରର ଚାହିଦା ଦିନକେ ଦିନ ବଢ଼ୁଥିବାର ବେଳେ ବିହା ବର୍ପନ କି ଉତ୍ସବମାନଙ୍କେ ସମ୍ବଲପୁରୀ ହେଉ କି ବମ୍କେଇ ପାଟର ପସନ୍ଦ ବଢ଼ୁଛି। ଓଡ଼ିଶାର ବୟନିକା ଆଉ ଅମ୍ଲାନ କେନ୍ଦ୍ରନୁ ଗଲା 3 ବର୍ଷରେ 395,47,43,000 ଟଙ୍କାର ଦର ବିକ୍ରି ହୋଇଛି। ବିଧାନସଭାର ଗୋଟିଏ ପ୍ରଶ୍ନର ଉତ୍ତରଥି ବିଭାଗର ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି ଯେ ବୟନିକା ବିକ୍ରୟ କେନ୍ଦ୍ରନୁ 43 ଷ୍ଟଲ୍ ଆଉ ଇ ବାଣିଜ୍ୟ ପ୍ରକୋଷ୍ଠ ଜରିଆ ହସ୍ତତନ୍ତ ସାମଗ୍ରୀ ବିକ୍ରି କରାଯାଉଛି। ହେନ୍ତା ଅମ୍ଲାନର 5 ବିକ୍ରୟ କେନ୍ଦ୍ର ଆଉ ଇ ବାଣିଜ୍ୟ ପ୍ଲାଟଫର୍ମନୁ ହସ୍ତତନ୍ତ ଦର ବିକ୍ରି ଆଉ ସୁବିଧା ରହିଛି। ଏ ଦୁଇ ସଂସ୍ଥା ନିଜର ୱେବ୍ସାଇଟ୍ ଆଉ ଇ ବାଣିଜ୍ୟଥି ପଞ୍ଜିକୃତ ହୋଇଛନ୍। ବୟନଶିଳ୍ପ ଆଉ ହସ୍ତତନ୍ତ ବିଭାଗ ଆଉ ବିଭାଗ ଅଧୀନ୍ୟ କର୍ମଚାରୀମାନଙ୍କୁ ଫି ସୋମବାର ଆଉ ଶୁକ୍ରବାର ଦିନ ହସ୍ତତନ୍ତ ବସ୍ତ୍ର ପିନ୍ଧବାର ବାଗିର ଭିନ୍ଭିନ୍ କାର୍ଯ୍ୟକ୍ରମ ହାତକେ ନିଆଯାଇଥିବାର ମନ୍ତ୍ରୀ ସୂଚନା ଦେଇଛନ୍। ସମ୍ବଲପୁର ଜିଲ୍ଲାନ ପହେଲା କରି ହୀରାକୁଦ ନଦୀବନ୍ଧ ବିସ୍ଥାପିତ ଘରଡିହ ପଟ୍ଟା ବଣ୍ଟାଯାଇଛି। ରେଙ୍ଗାଲିର କୁର୍ଲାନ ହୋଇଥିବା କାର୍ଯ୍ୟକ୍ରମଟି ରାଜସ୍ୱ ଆଉ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ କୁର୍ଲା ଆର୍ ଠୁଠି କତରବଗାର 226 ବିସ୍ଥାପିତ ପରିବାରକେ 10 ଡିସମିଲ୍ ଲେଖା ଜମିର ପଟ୍ଟା ହସ୍ତାନ୍ତର କରିଥିଲେ। ଆଗକେ ଏହି ଘରଡିହତି ଆବାସ ଯୋଜନାଟି ଘର ବିଜୁଳି ଆର୍ ପାଣି ସୁବିଧା କରାଯାଇପାରବା ବୋଲି ମନ୍ତ୍ରୀ କହିଛନ୍। ରାଜ୍ୟ ଭିନ୍ଭିନ୍ ସରକାରୀ ବିଶ୍ୱବିଦ୍ୟାଳୟ ଆର୍ କଲେଜନ ସ୍ନାତକୋତ୍ତର ପିଜି ପାଠ୍ୟକ୍ରମଥି ନାଁ ଲେଖା ଲାଗି ରାଜ୍ୟସ୍ତରୀୟ ମେଧା ତାଲିକା ଆଇବା 5 ଦିନ ବାହାରବା। 6-12 ଭିତରେ ତାଲିକାଟି ଥିବାର ଛାତ୍ରଛାତ୍ରୀ ଚଏସ୍ ଫିଲିଂ ଲାଗି ସମୟ ଧାର୍ଯ୍ୟ କରାଯାଇଛି। ପହିଲା ଖେପର ସିଟ୍ ଆଲଟମେଣ୍ଟ ଆଇବା 20 ଦିନ କରାଯିବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ କୁହାଯାଇଛି। 21-24 ଭିତରେ ପହିଲା ଖେପର ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଧାରିତ ଶିକ୍ଷାନୁଷ୍ଠାନମାନଙ୍କେ ରିପୋର୍ଟ କରିବାରକେ ପରାମର୍ଶ ଦିଆଯାଇଛି। ଜଳଜୀବନ ମିଶନ ଅଧୀନଥି ସାରା ଦେଶେ 15 ପରିବାରକେ ପାଇପ୍ ଜରିଆ ପିଇବାର ପାଇଁ ଯୋଗାଣ ସୁବିଧା ଦିଆଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ସିଆର୍ ପାଟିଲ କହିଛନ୍। ଲୋକସଭାନୁ ଆଜି ଏ ବାବଦର ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ମନ୍ତ୍ରୀ ଶ୍ରୀ ପାଟିଲ କହିଛନ୍ତି ଯେ ସୌରଶକ୍ତି ଉପରେ ବି ଲୋକ ସଚେତନ କରାଯାଉଛି। ଇତାର ଜରିଆ ଜଳ ଯୋଗାଣ ସୁବିଧା ଲାଗି ଦରକାର ପଡ଼ୁଥିବାର ବିଜୁଳି ଖର୍ଚ୍ଚା କମ୍ବା ବୋଲି ଶ୍ରୀ ପାଟିଲ କହିଛନ୍। କେନ୍ଦ୍ରମନ୍ତ୍ରୀ ଶ୍ରୀ ପାଟିଲ କହିଛନ୍ତି ଯେ ସ୍ୱଚ୍ଛ ଜଳ ଯୋଗାଣ ଲକ୍ଷ୍ୟଥି 8,000 ଅତକା ଗାଁ ଇତାର ଭିତରେ ସର୍ଭେ କାମ ପୂରା ହୋଇଛି। ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ୍ 2024 ଆଜି ଲୋକସଭାନୁ ଆଗତ ହୋଇଛି। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଇ ବିଲ୍କେ ଆଗତ କରିଛନ୍। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆଉ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କର କାର୍ଯ୍ୟପ୍ରଣାଳୀକେ ଅତକା ଦୁରୁସ୍ତ କରିବାର ଲକ୍ଷ୍ୟଥି ଇ ସଂଶୋଧିତ ପ୍ରସ୍ତାବ ଆଗତ ହୋଇଛି। ଏତାଲାଗି ଇ ଦୁଇ କର୍ତ୍ତୃପକ୍ଷ ଜାତୀୟ ଆଉ ରାଜ୍ୟସ୍ତରନୁ ବିପର୍ଯ୍ୟୟ ପରିଚାଳନା ବାବଦର ଯୋଜନା ତିଆରି କରିପାରିବେ। ଆଗରୁ ଏଇଟା ଜାତୀୟ କାର୍ଯ୍ୟକାରୀ କମିଟି ଆଉ ରାଜ୍ୟସ୍ତରୀୟ କାର୍ଯ୍ୟକାରୀ କମିଟି ଉପରେ ନ୍ୟସ୍ତ ଥିଲା। ସଂଶୋଧିତ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଜାତୀୟ ଆଉ ରାଜ୍ୟସ୍ତରନୁ ବିପର୍ଯ୍ୟୟ ପରିଚାଳନା ଡାଟା ବେସ୍ ତିଆରି ହୋଇପାରବା। ରାଜ୍ୟମାନଙ୍କର ରାଜଧାନୀ ଆର୍ ମହାନଗର ନିଗମ ଲାଗି ସହରାଞ୍ଚଳ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଗଠନ କରବାରକେ ଇ ସଂଶୋଧିତ ବିଲ୍ଥି ପ୍ରସ୍ତାବ ରହିଛି। ସେନ୍ତା ରାଜ୍ୟ ବିପର୍ଯ୍ୟୟ କାର୍ଯ୍ୟକାରୀ ଦଳ ଗଠନ କରବାର ଲାଗି ରାଜ୍ୟ ସରକାରଙ୍କ ପାଖେ କ୍ଷମତା ରହିବା। ପ୍ୟାରିସ୍ ଅଲମ୍ପିକ୍ସନୁ ଭାରତକେ ଆଉ ଗୋଟିଏ ପଦକ ମିଳିଛି। 50 ମିଟର ରାଇଫଲ 3 ପୋଜିସନ ବର୍ଗଥି ସ୍ୱପ୍ନିଲ କୁଶାଲେ ବ୍ରୋଞ୍ଜ ପଦକ ହାସଲ କରିଛନ୍। ଏହି ପଦକ ସହିତ ଏହି ଅଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା 3 ପହଞ୍ଚିଛି। ଆଗରୁ ବନ୍ଧୁକ ଚାଳନାଥି ମନୁ ଭାକର ଗୁଟେ ଆଉ ମନୁ ଭାକର ଆର୍ ସରବଜୋତ ସିଂ ଯୋଡ଼ିଙ୍କୁ ବ୍ରୋଞ୍ଜ ପଦକ ମିଳିଥିଲା। ମୌସୁମୀ ବାୟୁ ବୋଲେ ରାଜ୍ୟର ଭିନ୍ଭିନ୍ ଇଲାକାନ ରହି ରହିକରି ବର୍ଷା ହେଉଛି। ଏହି ସ୍ଥିତି ଆଇବା ଶନିବାର ତକ୍ ଜାରି ରହିବା ବୋଲି ପାଣିପାଗ କେନ୍ଦ୍ର ଆଗୁଆ ଅନୁମାନ କରିଛି। ଆଇବା 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବଲାଙ୍ଗୀର ସମ୍ଭଲପୁର ପୁରୀ ମୟୂରଭଞ୍ଜ ଜିଲ୍ଲାନୁ ଅତି ଜବର ବର୍ଷା ହେବା ବୋଲି ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ସଜାଗ କରିଛନ୍। ତଲିଆ ଇଲାକାକେ ପାଣି ଚାପ୍ବାର ଅନୁମାନ ଥିବାରୁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାରକେ ସେ ପରାମର୍ଶ ଦେଇଛନ୍। ସତ୍ୟନାରାୟଣ ବହିଦାନଙ୍କର ଜନ୍ମଦିନ ଉଦ୍ଧେ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ଆଜି ପାଳିତ ହେଉଛି ସମ୍ବଲପୁରୀ ଦିନ। ଏତକେ ରାଜ୍ୟ ସରକାର ତଫସିଲଭୁକ୍ତ ଜାତି ଆଉ ଉପଜାତି ସଂରକ୍ଷିତ ବର୍ଗର ଉପବର୍ଗୀକରଣ କରିପାରିବେ କହିଲେ ସୁପ୍ରିମକୋର୍ଟ। ଅଲମ୍ପିକ୍ସର 50 ମିଟର ରାଇଫଲ ଚାଲନାଥି ବ୍ରୋଞ୍ଜ ପଦକ ଜିତିଲେ ଭାରତର ସ୍ୱପ୍ନିଲ କୁଶାଲେ। ଆଉ ସମ୍ବଲପୁର ବଲାଙ୍ଗୀର ସହିତ 4 ଜିଲ୍ଲାନୁ ଅତି ପ୍ରବଳ ବର୍ଷା ହେବା ବୋଲି ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ୍ କମିଶନର। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।